ବାଇବଲର କାହାଣୀରୁ ଶୁଣନ୍ତୁ ଏବଂ ଶିକ୍ଷା ଗ୍ରହଣ କରନ୍ତୁ। ନିର୍ଦ୍ଦେଶ କ୍ରମେ ପରବର୍ତ୍ତୀ ଛବି ଦେଖନ୍ତୁ। ଛବି ତେର। ଇସ୍ରାଏଲ ଲୋକେ ଈଶ୍ୱରଙ୍କ ଅବାଧ୍ୟ ହୋଇ ମନ୍ଦକର୍ମ କଲେ, ତେଣୁ ସାତ ବର୍ଷ ପର୍ଯ୍ୟନ୍ତ ମିଦ୍ୟନୀୟମାନଙ୍କ ଅଧୀନରେ ସେମାନେ ରହିଲେ। ମିଦ୍ୟନୀୟମାନେ ଇସ୍ରାଏଲମାନଙ୍କର ସବୁ ଫସଲ ନଷ୍ଟ କଲେ। ଏହାପରେ ଇସ୍ରାଏଲ ଲୋକମାନେ ସାହାଯ୍ୟ ପାଇଁ ଈଶ୍ୱରଙ୍କ ନିକଟରେ କ୍ରନ୍ଦନ କଲେ। ଦିନେ ଗିଦିଅନ ନାମକ ଜଣେ ବ୍ୟକ୍ତି ନିଜର ଗହମ ମଳଉଥିଲେ। ସେ ମିଦ୍ୟନୀୟମାନଙ୍କଠାରୁ ଲୁଚାଇ ଏହା କରୁଥିଲେ। ହଠାତ୍ ସ୍ୱର୍ଗର ଜଣେ ଦୂତ ତାଙ୍କୁ ଦେଖାଦେଇ କହିଲେ, ଯାଅ ମିଦ୍ୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର। କିନ୍ତୁ ଗିଦିଅନ କହିଲେ, ମୁଁ କିପରି ଇସ୍ରାଏଲକୁ ରକ୍ଷା କରିବି? ମୁଁ କେହି ନୁହଁ। ଈଶ୍ୱର କହିଲେ, ମୁଁ ତୁମ୍ଭ ସଙ୍ଗରେ ରହିବି। ଗିଦିଅନ ସେ ଦୂତଙ୍କୁ କିଛି ଖାଦ୍ୟ ଦେଲେ। ସେ ଖାଦ୍ୟକୁ ସ୍ପର୍ଶ କରିବା ମାତ୍ରେ ଅଗ୍ନି ବାହାରି ତାହାକୁ ଦଗ୍ଧ କଲା। ପୁଣି ଦୂତ ଅଦୃଶ୍ୟ ହେଲେ। ଏଥିରେ ଗିଦିଅନ ଏହା ଈଶ୍ୱରଙ୍କ ଠାରୁ ସମ୍ବାଦ ବୋଲି ତାହା ଜାଣିପାରିଲେ।